ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପୁଲିସ୍ ସବ୍ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇକେ ଦେବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଷ୍ପତ୍ତି ନେଇଛନ୍। ଏହାଦେ ଇତାର ତଦନ୍ତ ରାଜ୍ୟ କ୍ରାଇମ୍ବ୍ରାଞ୍ଚ ସିଆଇଡିକେ ଦିଆଯାଇଛି। ସିଆଇଡିର ତଦନ୍ତ ଉତ୍ତରୁ ଦୁର୍ନୀତିର ସମ୍ପୃକ୍ତି ଭିନ୍ ଭିନ୍ ରାଜ୍ୟର ସାଙ୍ଗେ ରହିଛି, ଆଉ ଏଥି ବଡ଼ ଆନ୍ତଃ ରାଜ୍ୟ ଅପରାଧୀ ସଂଗଠନ ସାମିଲ ଅଛନ୍ ବୋଲି ଜଣାପଡ଼ିଛି। ତାର୍ ଉତ୍ତରୁ ଦୁର୍ନୀତି ତଦନ୍ତ ଦାୟିତ୍ୱ ସିବିଆଇକେ ଦେବାର୍କେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫ ସୂଚନା ମିଳିଛି। ଆଇବା ମାସର 10 ଆଉ 11 ତାରିଖ ଭୁବନେଶ୍ୱରନ ଅନ୍ତର୍ଜାତୀୟ ଶ୍ରିୟନ୍ନ ସମ୍ମିଳନୀ ହେବା। ଇତାକେ ନେଇକରି ଗଲାକାଲି ଭୁବନେଶ୍ୱରନ କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ମନିଟରିଂ କମିଟିର ବୈଠକ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀଙ୍କର ଅଧ୍ୟକ୍ଷତାତି ହୋଇଯାଇଛି। ବୈଠକର ସୂଚନା ଅନୁସାରେ ସମ୍ମିଳନୀକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନ କରବାର ଆଉ ଉଦ୍ଯାପନୀ ସମାରୋହଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏ ବଛର ସମ୍ମିଳନୀର ବିଷୟବସ୍ତୁ ଅନ୍ତର୍ଜାତୀୟ ଶ୍ରିୟନ୍ନ ସମ୍ମିଳନୀ ଆଉ କୃଷି ଐତିହ୍ୟ ମହିଳାମାନଙ୍କର ଭାଗିଦାରୀ ରଖାଯାଇଛି। କୃଷି କ୍ଷେତ୍ରଥି ମହିଳାମାନଙ୍କର ଅବଦାନକେ ସମ୍ମାନ ଜଣାବାର ଲାଗି ଇ ବିଷୟବସ୍ତୁ ରଖାଯାଇଛି। ସେନ୍ତା ଇ ବଛରର ମାସ୍କଟ ମିଲି ମୟୂରଭଞ୍ଜର ଫୁଟା ଶାଢ଼ୀ ପିନ୍ଧିକରି ନଜର ଆସ୍ବା। ସାରା ଦେଶେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ବନାବାର୍କେ ନେଇକରି ଭାରତୀୟ ନିର୍ବାଚନ ଆୟୋଗ ଇସିଆଇଙ୍କ ତରଫ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ଦୁଇଦିନିଆ ସମ୍ମିଳନୀ ଗଲାକାଲି ନୂଆଦିଲ୍ଲୀ ନ ମୁଲ ହୋଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାତି ହୋଇଥିବା ସମ୍ମିଳନୀଟି ଏସ୍ଆଇଆର୍କେ ନେଇକରି ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କର ତୟାରୀ ବାବଦେ ମୂଲ୍ୟାଙ୍କନ କରାଯାଇଛି। ସମ୍ମିଳନୀଟି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ ମିଶ୍ର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଲକ୍ଷ୍ମୀ ପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଛନ୍। କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ସିବିସି ଆଉ ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ଭୁବନେଶ୍ୱର ତରଫ ଗଲାକାଲି ଦୁର୍ନୀତି ନିବାରଣ କର୍ମଶାଳା ହୋଇଯାଇଛି। ଦୁର୍ନୀତି ନିବାରଣ ଆମର ସହଭାଗୀ ଉତ୍ତରଦାୟିତ୍ୱ ବିଷୟବସ୍ତୁକୁ ନେଇକରି ହୋଇଥିବା କର୍ମଶାଳାଟି ସ୍ୱଚ୍ଛତା, ପାରଦର୍ଶିତା ଓ ନୈତିକ ପ୍ରଶାସନ ଉପରେ ଜୋର୍ ଦିଆଯାଇଥିଲା। ସିବିସି ଆଉ ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଏଥି ଅଧ୍ୟକ୍ଷତା କରିଥିଲେ। ଭୁବନେଶ୍ୱର ୟୁନିଟ୍ 6 ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରର ଗଲାକାଲି ରାଜ୍ୟସ୍ତରୀୟ କଳା ଉତ୍ସବ 2025 ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କଳାକ୍ଷେତ୍ରଟି ଓଡ଼ିଶାର ଅବଦାନ ବହୁତ ଅଛି ବୋଲି କହିଛନ୍। ଦୁଇଦିନ ତକ ହେବାର୍କେ ଥିବା ଏହି ପ୍ରତିଯୋଗିତାଟି ରାଜ୍ୟର 6 ଜୋନ୍ରୁ 140 ଛାତ୍ରଛାତ୍ରୀ ଭାଗ ନେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 26 ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 127 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800 11 7800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1-2 ନମ୍ବରକେ ମିସ୍ କଲ୍ କରିକି ଏସ୍ଏମ୍ଏସ୍ ଜରିଏ ଆଇବାକାଲ ତକ୍ ନିଜର ମତାମତ ଦେଇପାରିବେ। ରାଜ୍ୟ ବିଦ୍ୟାଳୟ ବନ୍ଦ କରବାର ଆଉ ବିଦ୍ୟାଳୟମାନଙ୍କର ମିଶ୍ରଣ କରାଯିବା ବୋଲି ଗଣମାଧ୍ୟମ ଭିନ୍ ଭିନ୍ ଖବର ପ୍ରକାଶ ପାଉଛି। ଏ ଖବରଟି ସତ୍ୟତା ନାଇଁ ନ ଆଉ ଇତାକେ ବିଶ୍ୱାସ ନାଇଁ କରବାରକେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫ କୁହାଯାଇଛି। ଭୁବନେଶ୍ୱର ସୈନିକ ସ୍କୁଲ୍ଥି ନାଁ ଲେଖାବାରକେ ପ୍ରବେଶିକା ପରୀକ୍ଷା ଲାଗି ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆଇବା 31 ଦିନ ଶେଷ ହେବା। ନଭେମ୍ବର 2-4 ଭିତରେ ଆବେଦନ ସଂଶୋଧନ କରାଯାଇପାରବା। ସେନ୍ତା ପ୍ରବେଶିକା ପରୀକ୍ଷା ଲାଗି ଆବେଦନ ଶୁଳ୍କ ଆଇବା 31 ଭିତରେ ଜମା କରବାରକେ ପଡ଼ବା। ବଲାଙ୍ଗୀରନ 41 ନମ୍ଘର ରାଜ୍ୟସ୍ତରୀୟ ଦନ୍ତ ଚିକିତ୍ସକ ସଂଘର ତିନିଦିନିଆ ସମ୍ମିଳନୀ ହେବା। ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ସମ୍ମିଳନୀ କକ୍ଷନ ହେବାର୍କେ ଥିବା କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। କଳାହାଣ୍ଡିନ ଜିଲ୍ଲାସ୍ତରୀୟ ତମାଖୁ ମୁକ୍ତ ଯୁବ ଅଭିଯାନର 3 ନମ୍ଘର ଖେପ ମୂଲ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାତି ହୋଇଥିବା କାର୍ଯ୍ୟକ୍ରମଟି ତମାଖୁ ମୁକ୍ତ ସମାଜ ଆଉ ଜିଲ୍ଲା ଗଠନ ବାବଦେ ଶପଥ ପାଠ କରାଯାଇଥିଲା। ଏ ଅବସରରେ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ନିହାରେନ୍ଦ୍ର ପଣ୍ଡା ଯୋଗ ଦେଇକରି ତମାଖୁ ବ୍ୟବହାରର ବିନାଶକାରୀ ପରିଣାମ ବାବଦେ ସଚେତନ କରାଇଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ହୋଇଥିବା ଲଘୁଚାପ ଅବପାତଟି ବଦଳିକରି ପଶ୍ଚିମ ଆଉ ଉତ୍ତର ପଶ୍ଚିମ ଦିଗେ ତାମିଲନାଡୁ, ପୁଦୁଚେରୀ ଆଉ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡ଼କେ ଗତି କରିଛି। ଏତାର ପ୍ରଭାବଟି ଆଇବା ରବିବାର ତକ ରାଜ୍ୟ ହାଲ୍କାନୁ ମଧ୍ୟମ ଧରଣର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ତା'ର ଉତ୍ତରୁ ବଙ୍ଗୋପସାଗରର 26 ଆଉ 29 ଦୁଇଟା ଲଘୁଚାପ ହେବାର ସମ୍ଭାବନା ରହିଛି। ସେଆଡ଼େ ଆଇବା 24 ଭିତରେ ଘଡ଼ଘଡ଼ି ସାଙ୍ଗେ ବର୍ଷା ଲାଗି କଳାହାଣ୍ଡି ସହିତ 11 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଛି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।